ଲେଖିଲି ତତେ କୋ କାହାଣୀରେ ପଢ଼ିଥିଲି ତତେ କୋ ପୁରାଣରେ ଜନମର ସମ୍ପର୍କ ଆମର
ଯୁଗ ଯୁଗ ପାଇଁ
ହେଇଗଲି ମୁଁ ତୋର ହେଇଗଲୁ ତୁ ତୋ ନା କି ଦିଲରେ ଲେଖି ରୂପରେ ଗୁଣରେ ଏତେ ତୁ ସୁନ୍ଦର ହଟୁ ନିଆଖି ଭାବିଥିଲି ଯାହା
ଧନ୍ୟ ହେଲି ଆଜି ସଚିତ ପ୍ରେମିକା
ହେଇଗଲି ମୁଁ
ସାରେ ତୋର ଏତେ ଦାମୀ କଥା କୋଉଠୁ ଆସେ ଆମ ପ୍ରେମ ଦେଖି ଜଗଲା ସେ ଜହ୍ନ ମୋର କି ହସେ
ଭଲ ଠାରୁ ଭଲ